ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ସ୍ୱାୟତ୍ତ ଶାସନ ବ୍ୟବସ୍ଥାରେ ଜନସାଧାରଣଙ୍କ ସମସ୍ୟାଗୁଡ଼ିକର ସମାଧାନ ଦିଗରେ କ୍ଷମତା ପ୍ରଦାନ କରିବା ନେଇ ଆଜି ସ୍ୱାୟତ୍ତ ଶାସନ ଦିବସ ପାଳନ କରାଯାଉଛି। 1992 ମସିହାରେ ପଞ୍ଚାୟତିରାଜ ବ୍ୟବସ୍ଥା ଦ୍ୱାରା ସ୍ୱାୟତ୍ତ ଶାସନ ଆରମ୍ଭ ହୋଇଥିଲା। ସ୍ୱାୟତ୍ତ ଶାସନ ଦିବସ ଅବସରରେ ରାଜ୍ୟର ବିଭିନ୍ନ ପୌରାଞ୍ଚଳରେ ଲୋକଙ୍କର କ୍ଷମତା ଏବଂ ଅଧିକାର ସମ୍ବନ୍ଧରେ ସଚେତନ କରାଇବା ନେଇ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଭୁବନେଶ୍ୱର ଓଇଓଟିସ୍ଥିତ କୃଷି ଶିକ୍ଷା ସଦନଠାରେ ରାଜ୍ୟସ୍ତରୀୟ ସମାରୋହରେ ଯୋଗଦେବେ। ଏହି ଅବସରରେ ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପର ଶ୍ରୀ ମାଝୀ ଶିଳାନ୍ୟାସ ଓ ଲୋକାର୍ପଣ କରିବାର କାର୍ଯ୍ୟସୂଚୀ ରହିଛି। କଟକ ମହାନଗର ନିଗମର 150 ବର୍ଷ ପୂର୍ତ୍ତି ଉପଲକ୍ଷେ ଶହୀଦ ଭବନଠାରେ 3 ଦିନ ବ୍ୟାପୀ ସ୍ୱାୟତ୍ତ ଶାସନ ଦିବସ ସମାରୋହ ଅନୁଷ୍ଠିତ ହେଉଛି। ଦ୍ୱିତୀୟ ଦିନରେ ଗତକାଲି ମେୟର ସୁବାସ ସିଂଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍ ଡକ୍ଟର ଅରିଜିତ ପସାୟତ, ସାଂସଦ ଭର୍ତ୍ତୃହରି ମହତାବ ଏବଂ ବିଧାୟକ ସୌଭିକ ବିଶ୍ୱାଳ ପ୍ରମୁଖ ଯୋଗଦେଇ କଟକର ଭାଇଚାରା ସଂସ୍କୃତି ଉପରେ ଆଲୋକପାତ କରିଥିଲେ। ମହାନଗର ନିଗମ ପକ୍ଷରୁ ଗତକାଲି ବିଭିନ୍ନ ସ୍ଥାନରେ 11,74,00,000 ବ୍ୟୟରେ 22 ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରାଯାଇଛି। କଟକ, ପୁରୀ, ଭୁବନେଶ୍ୱର ଏବଂ ପାରାଦୀପକୁ ନେଇ ଏକ ବୃହତ୍ ସହରାଞ୍ଚଳ ନିର୍ମାଣ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରିକଳ୍ପନା ସମ୍ପର୍କରେ ସାଂସଦ ଶ୍ରୀ ମହତାବ ଏହି ଅବସରରେ ସୂଚନା ପ୍ରଦାନ କରିଛନ୍ତି। ରାଜ୍ୟରେ ସମବାୟ କ୍ଷେତ୍ରର ସମ୍ପ୍ରସାରଣ ଲକ୍ଷ୍ୟ ନେଇ ଆସନ୍ତାକାଲି ମେଗା ସଦସ୍ୟତା ଅଭିଯାନ ସମ୍ବନ୍ଧର ଶୁଭାରମ୍ଭ ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଅଭିଯାନର ଶୁଭାରମ୍ଭ କରିବେ। ଏଥିସହ ମୁଖ୍ୟମନ୍ତ୍ରୀ 20 ଦୁଗ୍ଧ ସଂଗ୍ରହ କେନ୍ଦ୍ର, 50 କୃଷି ସେବା କେନ୍ଦ୍ର, 46 ଖାଉଟି କେନ୍ଦ୍ର ଏବଂ 200 ଜନସେବା କେନ୍ଦ୍ରର ମଧ୍ୟ ଉଦ୍ଘାଟନ କରିବା ସହ 3 ଗୋଦାମର ଭିତ୍ତିପ୍ରସ୍ତର ସ୍ଥାପନ କରିବାର କାର୍ଯ୍ୟସୂଚୀ ରହିଛି। ଖୋର୍ଦ୍ଧା ଜିଲ୍ଲା କାଳିବେଟି ଏବଂ ମୁଦାମ୍ବା ଶିଳ୍ପାଞ୍ଚଳରେ ଗତକାଲି ନଗର ଉନ୍ନୟନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଇଡ୍କୋ ଅଧ୍ୟକ୍ଷ ଉଷା ପାଢ଼ୀ ପରିଦର୍ଶନ କରିଛନ୍ତି। ସେଠାରେ ଜାରି ରହିଥିବା ବିକାଶମୂଳକ ପ୍ରକଳ୍ପ ତଥା ଶିଳ୍ପାଞ୍ଚଳର କାର୍ଯ୍ୟଦକ୍ଷତା ସମ୍ପର୍କରେ ସେ ସମୀକ୍ଷା କରିଛନ୍ତି। କ୍ଷେତ୍ରସ୍ତରୀୟ ସମସ୍ୟାଗୁଡ଼ିକର ତ୍ୱରିତ ସମାଧାନ ସହ ସମୟସୀମା ମଧ୍ୟରେ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଶ୍ରୀମତୀ ପାଢ଼ୀ ନିର୍ଦ୍ଦେଶ ଦେଇଛନ୍ତି। ସ୍ଥାୟୀ ଜଳ ପରିଚାଳନା ଏବଂ ମହିଳା ଶ୍ରମିକଙ୍କ ପାଇଁ ନିରାପଦ ସାର୍ବଜନୀନ ପରିବହନ ବ୍ୟବସ୍ଥା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଚିଲିକା ନିର୍ବାଚନ ମଣ୍ଡଳୀର ଉଚ୍ଚ ବିଦ୍ୟାଳୟଗୁଡ଼ିକରେ ଗୁଣାତ୍ମକ ଶିକ୍ଷାର ପ୍ରସାର ଏବଂ ଶତ ପ୍ରତିଶତ ପାସ୍ ହାରକୁ ସୁନିଶ୍ଚିତ କରିବା ଲକ୍ଷ୍ୟରେ ଏକ ସମୀକ୍ଷା ବୈଠକ ଗତକାଲି ଅନୁଷ୍ଠିତ ହୋଇଯାଇଛି। ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଶିକ୍ଷା ବ୍ୟବସ୍ଥା, ଉପସ୍ଥାନ, ଗୁଣବତ୍ତା ସମ୍ପନ୍ନ ପାଠପଢ଼ା, ପରୀକ୍ଷା ପ୍ରସ୍ତୁତି ଆଦି ବିଭିନ୍ନ ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା ହୋଇଛି। ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି ମଣତି ପୁଣିଥରେ ଆଜିଠାରୁ ଆରମ୍ଭ ହେବ। ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା ଅନୁଯାୟୀ 2 ଦିନ ଧରି ଗଣତି ମଣତି ଚାଲିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଏହି ପ୍ରକ୍ରିୟା ଜାରି ରହିଥିବାବେଳେ ଶ୍ରୀଜୀଉଙ୍କ ନୀତିକାନ୍ତି ଯଥାରୀତି ଜାରି ରହିବ। ତେବେ ଅପରାହ୍ନ 4:00 ସନ୍ଧ୍ୟାଧୂପ ଶେଷ ପର୍ଯ୍ୟନ୍ତ ଭିତରକାଠରୁ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ପଶ୍ଚିମ ଓଡ଼ିଶା କୃଷିଭିତ୍ତିକ ଗଣପର୍ବ ପାଳନ ନେଇ ଲଗ୍ନ ଧାର୍ଯ୍ୟ ହୋଇଛି। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଦରବାର ହଲ୍ଠାରେ ଆୟୋଜିତ ବୈଠକରେ ଖଡ଼ିଆଳ ରାଜା ଦେବଦେବ ସିଂହଦେଙ୍କ ଉପସ୍ଥିତିରେ ଲଗ୍ନ ସ୍ଥିର ହୋଇଛି। ଆସନ୍ତା ମାସ 15 ଭାଦ୍ରବ ମାସ 5 ତିଥିରେ ପୂର୍ବାହ୍ନ 9:05 10 ମଧ୍ୟରେ ନବାନ୍ନ ଭକ୍ଷଣ ସମୟ ଧାର୍ଯ୍ୟ ହୋଇଛି। ନବରଙ୍ଗପୁର ଜିଲ୍ଲାର ଚନ୍ଦାହାଣ୍ଡି ବ୍ଲକ ବନ୍ୟା ପ୍ରଭାବିତ ଅଞ୍ଚଳକୁ ସାଂସଦ ବଳଭଦ୍ର ମାଝୀ ଗତକାଲି ଗସ୍ତ କରିଥିଲେ। ପ୍ରଭାବିତ ଲୋକଙ୍କ ସହ ପରିସ୍ଥିତି ନେଇ ଆଲୋଚନା କରିଛନ୍ତି। କ୍ଷୟକ୍ଷତି ଆକଳନ ପରେ କ୍ଷତି ପ୍ରଦାନ କରାଯିବ ବୋଲି କହିଛନ୍ତି। ଲଗାଣ ବର୍ଷା ଯୋଗୁଁ ଭଣ୍ଡାର, ବରୀ ଏବଂ ତେଲ ନଦୀରେ ବନ୍ୟା ଆସିଥିଲା। ଉତ୍ତର ବଙ୍ଗୋପସାଗର, ସଂଲଗ୍ନ ପଶ୍ଚିମବଙ୍ଗ ଏବଂ ବାଂଲାଦେଶ ଉପକୂଳରେ ସୃଷ୍ଟ ଲଘୁଚାପ କ୍ରମଶଃ ପଶ୍ଚିମ ଉତ୍ତର ପଶ୍ଚିମ ଦିଗକୁ ଗତି କରୁଛି। ପାଣିପାଗ ବିଭାଗ ଦେଇଥିବା ସୂଚନା ଅନୁଯାୟୀ ଆସନ୍ତା 24 ମଧ୍ୟରେ ବାଲେଶ୍ୱର, କେନ୍ଦୁଝର, ମୟୂରଭଞ୍ଜ ଏବଂ ବରଗଡ଼ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ। ଆସନ୍ତା 48 ପର୍ଯ୍ୟନ୍ତ ରାଜ୍ୟର ପ୍ରାୟ ସମସ୍ତ ଅଞ୍ଚଳରେ ବର୍ଷାର ସମ୍ଭାବନା ରହିଛି। ଗତକାଲି ରାଜ୍ୟସାରା ବର୍ଷା ହୋଇଛି। ବାଲେଶ୍ୱର ରାଜଘାଟଠାରେ ସର୍ବାଧିକ 156.2 mm ବର୍ଷା ରେକର୍ଡ କରାଯାଇଛି। ହୀରାକୁଦ ଜଳଭଣ୍ଡାରର ଜଳସ୍ତର ସକାଳ 6 ସୁଦ୍ଧା 625.04 ଫୁଟ ରହିଥିଲା। ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ 1,25,476 ଘନଫୁଟ ଜଳ ପ୍ରବେଶ କରୁଥିବାବେଳେ 8 ସ୍ଲୁଇସ୍ ଗେଟ୍ ଦେଇ 1,63,591 ଘନଫୁଟ ଜଳ ନିଷ୍କାସିତ ହେଉଥିଲା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।